ସେହି ସମୟରେ ମହାପ୍ରଭୁ ଆସିଲେ, ବୃନ୍ଦାବନ ଯାଉଥିଲେ, ପୁଣି ନିତ୍ୟାନନ୍ଦ ପ୍ରଭୁ ତାଙ୍କୁ ବାଟ ବୁଲେଇ ଦେଲେ। ସେ ଆସିଲେ ଶାନ୍ତିପୁରରେ ପହଞ୍ଚିଲେ। ଶାନ୍ତିପୁରରେ କିଛି ଦିନ ରହି ପୂର୍ବଜନ କୀର୍ତ୍ତନ କରି ମାଆଙ୍କ ସହିତ ଦେଖା କରି ଭକ୍ତମାନଙ୍କୁ ବିଦାୟ ଦେଇକି ସେ ଆସିଲେ ଶ୍ରୀକ୍ଷେତ୍ରକୁ ଆସିଲେ। ବାଟରେ ରେମୁଣାରେ କ୍ଷୀରଚୋର ଗୋପୀନାଥଙ୍କ କଥା କୁହାଗଲା ଏବଂ କଟକରେ ସାକ୍ଷୀ ଗୋପାଳ କଥା କୁହାଗଲା ଏବଂ ବୃନ୍ଦା ଭୁବନେଶ୍ୱରରେ ବେଣୁମା ରହିଛି ବିନ୍ଦୁସାଗର ଇତ୍ୟାଦି କଥା ଅନ୍ୟ ସମୟ ଅନ୍ୟ ସ୍ଥାନରେ କୁହାଯାଇଛି। ଏହିଭଳି ଭାବରେ ଆସି ପୁରୀରେ ପହଞ୍ଚିଗଲେ। ପାଟିରେ ଦଣ୍ଡମକା ଲୀଳା ହେଇଥିଲା। ପୁରୀରେ ଯେତେବେଳେ ପହଞ୍ଚିଗଲେ ସେହି ସମୟରେ ଅଠରନାଳାରେ ଜଗନ୍ନାଥଙ୍କର ଚକ୍ର ଦେଖିକରି ଯେଣୁ ସେ ବହୁତ ଦ୍ରୁତ ଗତିରେ ଆସିକି ଜଗନ୍ନାଥ ମନ୍ଦିରରେ ତାଙ୍କୁ ଜଗନ୍ନାଥ ତାଙ୍କୁ ଦର୍ଶନ ଦେଲେ ଶ୍ୟାମ ସୁନ୍ଦର ରୂପରେ ଏବଂ ସେଇଠି ସେ ଅଚେତ ହେଇକି ପଡ଼ିଗଲେ। ଏବଂ ସାର୍ବମ ଭଟ୍ଟାଚାର୍ଯ୍ୟ ଶ୍ରୀକାର ଯେ ରାଜା ଥିଲେ ସାର୍ବମ ସଦାବୃତ ଦେବ ସେ ତାଙ୍କୁ ନେଇଗଲେ ତାଙ୍କ ବସାଘରକୁ ନିକଟରେ ମନ୍ଦିର ନିକଟରେ ତାଙ୍କ ବସାଘର ଥିଲା ଏବଂ ସେଇଠି ସେ ତାଙ୍କୁ ଯାହାଙ୍କର ସେବା କଲେ। ଏସବୁ କଥା ଆମେ କହୁଥିଲେ ଆମର କଥା ଥିଲା ଆଜି ସେହି ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିବା। ଭଗବାନ ମହାପ୍ରଭୁଙ୍କର ଶ୍ରୀକ୍ଷେତ୍ର ଲୀଳାର ପ୍ରଥମ ହେଉଛି ସାର୍ବଭୌମ ବୁଦ୍ଧା। ସାର୍ବଭୌମ କୁହାଯାଏ ଯେମିତି ଲୁହାକୁ ଯାବତ୍ ସ୍ପର୍ଶ କରି ସ୍ପର୍ଶମଣି ଲୁହାକୁ ସୁନା କରିଦିଏ ସେହିଭଳି ଭାବରେ ମହାପ୍ରଭୁ ତାଙ୍କୁ ସ୍ପର୍ଶ କରି ତାଙ୍କୁ ସୁନା କରିଦେଲେ। ସେ ଲୁହା ଥିଲା ସୁନା କରିଦେଲେ। ଲୁହାକୁ ଯେମିତି ସ୍ପର୍ଶମଣି କେହି ଜାଣିପାରିବେ ନାହିଁ ସ୍ପର୍ଶମଣି ବୋଲି, ଲୁହାକୁ ଛୁଇଁ ଦେଲେ ସେ ଯେତେବେଳେ ସୁନା ହେଇଯିବ ଜାଣିବେ ଏଇଟା ସ୍ପର୍ଶମଣି ବୋଲି। ସେହିଭଳି ଭାବରେ ମହାପ୍ରଭୁ ସାର୍ବମ ଭଟ୍ଟାଚାର୍ଯ୍ୟଙ୍କୁ ବଦଳେଇ ଦେଲେ। କିଭଳି ବଦଳେଇ ଦେଲେ? ସେ ତର୍କ ଇତ୍ୟାଦି ସବୁ କାର୍ଯ୍ୟ କରୁଥିଲେ, ତର୍କ ଇତ୍ୟାଦି କରୁଥିଲେ, ଭଗବାନଙ୍କୁ ଜାଣିପାରୁନଥିଲେ, ମାୟାବାଦ ଧାରାରେ ଥିଲେ। କିନ୍ତୁ ମହାପ୍ରଭୁ ଆସି ତାଙ୍କୁ ଭକ୍ତରେ ପରିଣତ କଲେ। ଯଦିଓ ସିଏ ହେଉଛନ୍ତି ଦେବତାମାନଙ୍କର ଗୁରୁ ବୃହସ୍ପତି, କିନ୍ତୁ ସେ ମହାପ୍ରଭୁଙ୍କ ଲୀଳାରେ ଭାଗ ନେଇଥିଲେ। ଆଜି ମହାପ୍ରଭୁ ତାଙ୍କୁ ଧନ୍ୟ କରିଛନ୍ତି। ସେ ବିଷୟଟି ଆମେ ଶୁଣିବା ପାଞ୍ଚତାମୃତ ମଧ୍ୟ ଲୀଳା ଷଷ୍ଠ ଅଧ୍ୟାୟରେ ଏ ଲୀଳାଟି ବର୍ଣ୍ଣନା କରାଯାଇଛି। ତେଣୁ ଆମେ ଏଇ କଥାକୁ ଆରମ୍ଭ କରିବା। ନୌମୀ ତଂ ଗୌରଚନ୍ଦ୍ରଂ ଯଃ କୁତର୍କ କର୍କଶାଶୟଂ ସାର୍ବଭୌମଂ ସର୍ବଭୂମା ଭକ୍ତି ଭୂମାନ୍ ଆଚରତ୍। ସେଇ ଗୌରଚନ୍ଦ୍ରଙ୍କୁ ମୁଁ ନମସ୍ ପ୍ରଣାମ କରୁଛି। ନୌମୀ ଗୌରଚନ୍ଦ୍ରଂ ଯଃ କୁତର୍କ କର୍କଶାଶୟଂ କର୍କଶାଶୟଂ ଇଏ ଥିଲେ ସେହିଭଳି ଭାବରେ କୁତର୍କ ସବୁ କରୁଥିଲେ। ତର୍କେ ବହୁତ ଦୂର ଭଗବାନ ବିଶ୍ୱାସ ମିଳେଇ କୃଷ୍ଣ ତର୍କେ ବହୁତ ଦୂର, କିନ୍ତୁ ଇଏ ସବୁ କୁତର୍କ ଖାଲି ତର୍କ ନୁହଁ ତ କୁତର୍କ କରୁଥିଲେ।
ପ୍ରକାର ପରିବା ସିଦ୍ଧ କରାଯାଇ ଜିରା ଗୋଲମରିଚ ଏବଂ ସୋରିଷ ଗୁଣ୍ଡ ଛୁଙ୍କ କରି ଏ ବ୍ୟଞ୍ଜନ ପ୍ରସ୍ତୁତ ହୁଏ, ଲାଖଳା ବ୍ୟଞ୍ଜନ। ତା ଦେହରେ ସବୁ ଇଏ ନଥାଏ, ମସଲା ମସଲା କିଛି ନଥାଏ, ପୁଠାପଣା ଏସବୁ ନଥାଏ, ଏସବୁ ସାଧା ଖାଦ୍ୟ। ତେଣୁ ପିଠାପଣା ଦେହ ତୁମି ଇହା ସେବା କରେ, ତୁ ଭଟ୍ଟାଚାର୍ଯ୍ୟ କହେ ଯୋଡ଼ି ହଜୁଇ କରେ। ପିଠାପଣା ସବୁ ରହିଛି, ଏଇଟାକୁ ଅନ୍ୟମାନଙ୍କୁ ଦେବି ବୋଲି କହିବେ, କାରଣ ସନ୍ନ୍ୟାସୀ ସନ୍ନ୍ୟାସୀ ସବୁ ପ୍ରକାର କ'ଣ ସିମ୍ପଲ ଜୀବନଯାପନ କରିବେ, ଖାଦ୍ୟରେ ମଧ୍ୟ ସେଇଭଳି ଭାବରେ। ତେଣୁ ସର୍ବ ଭଟ୍ଟାଚାର୍ଯ୍ୟ ହାତ ଯୋଡ଼ି କହୁଛନ୍ତି, ପ୍ରଭୁ ପିଠା ପିଠାପଣା ତେବେ ଭଟ୍ଟାଚାର୍ଯ୍ୟ କହୁଛନ୍ତି, ଜଗନ୍ନାଥ କେଇଛି କରିବା ଅଛି ଭୋଜନ, ଆଜି ସବୁ ମହାପ୍ରସାଦ କର ଆସ୍ୱାଦନ। ଇଏ ଏସବୁ ପ୍ରସାଦ ମହାପ୍ରଭୁ ଆସ୍ୱାଦନ କରିଛନ୍ତି, ଆପଣ ଟିକେ ଦେଖନ୍ତୁ କେମିତି ମହାପ୍ରଭୁ ଆସ୍ୱାଦନ କରିଛନ୍ତି। ଏତେ ବୋଲି ପିଠାପଣା ସେବା ପାଇଲା, ଭିକ୍ଷା କରାଇଲା, ଆଚମନ କରାଇଲା। ତେଣୁ ଖାଇସାରିଲା ପରେ ଭୋଜନାନନ୍ଦ ପ୍ରିୟ କୃଷ୍ଣ ସୁଭାଷିତ ବାହାରି ସର୍ବେ ହସ୍ତ ପ୍ରକାର ମୁଖେ ସାରି ସାରି ସର୍ବେ ହସ୍ତ ମୁଖ ପ୍ରକାର ହଏ ସାରି ସାରି ଖାଇସାରିଲା ପରେ ଆଚମନ ହେଲା ପରେ ସବୁ କରିବେ। ଆଜ୍ଞା ମାଗି ଗଲା ଗୋପୀନାଥ ଆଚାର୍ଯ୍ୟକୁ ଲୟା, ପ୍ରଭୁର ନିକଟ ଆସିଲା ଭୋଜନ କରିବା। ତେଣୁ ସେ ମହାପ୍ରଭୁଙ୍କଠାରୁ ଆଜ୍ଞା ନେଇକରି ଗୋପୀନାଥ ଆଚାର୍ଯ୍ୟଙ୍କ ସହିତ ବିଣୀଙ୍କ ସହିତ ଯାଇକରି ସେ ମଧ୍ୟ ଖାଦ୍ୟ ଗ୍ରହଣ କଲେ, ତାଙ୍କର ପରିବାର ସବୁ ରହିଛନ୍ତି, ସେମାନେ ସବୁ ଖାଦ୍ୟ ଗ୍ରହଣ କଲେ। ସବୁ କରିସାରିଲା ପରେ ଆସିକରି ମହାପ୍ରଭୁଙ୍କ ସହିତ ମିଳିଲେ, ମିଳିଲେ କିଭଳି ଭାବରେ କହିଲେ, ନମୋ ନାରାୟଣାୟ ବୋଲି ନମସ୍କାର କହିଲ, କୃଷ୍ଣେ ମତିରସ୍ତୁ ବୋଲି ଗୋସ୍ୱାଇଁ କହିଲ। ଏ ଯେଉଁ ଶଙ୍କରାଚାର୍ଯ୍ୟଙ୍କ ଧାରାରେ ଯେଉଁମାନେ ସନ୍ନ୍ୟାସ ଗ୍ରହଣ କରନ୍ତି ବା ଯେଉଁମାନେ ଅନ୍ୟମାନେ ଅଛନ୍ତି, ସେମାନେ ଅନ୍ୟ ଜଣଙ୍କୁ ଦେଖିଲେ କହିବେ ନମ ନାରାୟଣାୟ, ଦଣ୍ଡ ଧାରଣ କରିଦେଲେ ଜଣେ ନାରାୟଣ ହୋଇଗଲେ, ଏଇ ଭାବନା ତାଙ୍କର ରହିଛି, ନମ ନାରାୟଣାୟ। ତେଣୁ ଏ ଯେତେବେଳେ କହିଲେ ମହାପ୍ରଭୁ କହିଲେ କୃଷ୍ଣେ ମତି ରସ୍ତୁ, ମହାପ୍ରଭୁଙ୍କର ଇଏ ଆଶୀର୍ବାଦ, କୃଷ୍ଣେ ମତି ରସ୍ତୁ। ଶୁଣି ସାର୍ବଭୌମ ମାନେ ବିଚାର କରିଲ, ବୈଷ୍ଣବ ସନ୍ନ୍ୟାସୀ ଏହା ବଚନ ଜାଣିଲ, ଗୋପୀନାଥ ଆଚାର୍ଯ୍ୟରେ କହେ ସାର୍ବଭୌମ, ଗୋସାଇର ଜାଣିଛି ନାହିଁ କାହା ପୂର୍ବାଶ୍ରମ। ତେଣୁ ତାପରେ ପୁଣି ସବୁ ଗଲା, ସବୁ ବିଶ୍ରାମ କଲେ, ସବୁ ଗଲେ ଗୋପୀନାଥ ଆଚାର୍ଯ୍ୟ ସବୁ ତାଙ୍କର ଆଲୋଚନା ଚାଲିଲା, କହୁଛନ୍ତି ୟାଙ୍କର ପୂର୍ବାଶ୍ରମ କ'ଣ, ମାନେ ପୂର୍ବାଶ୍ରମରେ କ'ଣ ଥିଲେ, ସିଏ କ'ଣ ସବୁ ଜିନିଷ। ତେଣୁ ଗୋପୀନାଥ ଉତ୍ତର ଦେଉଛନ୍ତି, ଗୋପୀନାଥ ଆଚାର୍ଯ୍ୟ କହେ ନବଦ୍ୱୀପ ଘର ଜଗନ୍ନାଥ ନାମ ପଦବୀ ମିଶ୍ର ପୁରନ୍ଦର, ଏ ପୁରନ୍ଦର ମିଶ୍ର ବା ଜଗନ୍ନାଥ ମିଶ୍ରଙ୍କର ପୁତ୍ର ଇଏ, ବିଶ୍ୱମ୍ବର ନାମ ଏହାର ତାର ହିଁ ପୁତ୍ର, ନୀଳାମ୍ବର ଚକ୍ରବର୍ତ୍ତୀର ହୟ ନା ଦୌତ୍ର, ସେଠି ମାତାଙ୍କର ପିତା ହେଉଛନ୍ତି ନୀଳାମ୍ବର ଚକ୍ରବର୍ତ୍ତୀ, ତାଙ୍କର ଇଏ ଏବେ ଦୌତ୍ରିୟ, ଆଉ ଇଏ ହେଉଛନ୍ତି ବିଶ୍ୱମ୍ବର, ତାଙ୍କ ନାମ ହେଉଛି ବିଶ୍ୱମ୍ବର। ସାର୍ବଭୌମ ପାଇଁ ନୀଳାମ୍ବର ଚକ୍ରବର୍ତ୍ତୀ ବିଶାରଦର ସମାଧାୟ ଏଇ ତାର ଖ୍ୟାତି। ତେଣୁ ଇଏ କହୁଛନ୍ତି ମୋର ପିତାଙ୍କର ସେ ହେଉଛନ୍ତି କ'ଣ କ୍ଲାସମେଟ୍, ତେଣୁ ମିଶ୍ର ପୁରନ୍ଦର ତାର ମାନ୍ୟ ଏହା ଜାଣି ପିତାର ସମାଧି ଦୁହାକି ପୂଜ୍ୟ କରି ମାନି। ତେଣୁ ପିତାର ସମ୍ବନ୍ଧେ ସିଏ ତାଙ୍କୁ ପୂଜା କରୁଥିଲେ, ଜଗନ୍ନାଥ ମିଶ୍ର ପୁରନ୍ଦରଙ୍କୁ ମୋର ପିତା ସମ୍ମାନ କରୁଥିଲେ, ଜଗନ୍ନାଥ ମିଶ୍ର ପୁରନ୍ଦରଙ୍କୁ ମୋର ପିତା ସମ୍ମାନ କରୁଥିଲେ, ମୋର ପିତାଙ୍କ ସହିତ ସେମାନଙ୍କ ସମ୍ବନ୍ଧ ଯୋଗୁଁ ମୁଁ ଜଗନ୍ନାଥ ମିଶ୍ର ଏବଂ ନୀଳାମ୍ବର ଚକ୍ରବର୍ତ୍ତୀ ଉଭୟଙ୍କୁ ସମ୍ମାନ ଜଣାଏ। ତେଣୁ ନଦିଆ ସମ୍ବନ୍ଧେ ସାର୍ବଭୌମ ହୃଷ୍ଟ ହୈଳ ପ୍ରୀତ ଅୟା ଗୋସ୍ୱାଇଁରେ କହିତେ ଲାଗିଲା। ତେଣୁ ଏଇଭଳି ଭାବରେ ସେ ମହାପ୍ରଭୁ କହିଲେ, ସହଜେଇ ପୂଜ୍ୟ ତୁମି ଆରେ ତ ସନ୍ନ୍ୟାସ, ଅତେବ ହଉ ତୁମର ଆମ ନିଜ ଦାସ। ତେଣୁ ତୁମର ଆମେ ନିଜ ଦାସ, ଆମେ ହେଉଛୁ ଆପଣଙ୍କ ଦାସ, ଆପଣ ତ ପୂଜ୍ୟ, ଆପଣଙ୍କର ସନ୍ନ୍ୟାସ ନେଇଛନ୍ତି, ଆପଣ ତ ସବୁ ରହିଛି, ଆପଣଙ୍କର ପୂଜ୍ୟ ରହିଛନ୍ତି, ତେଣୁ ଆମେ ଆପଣଙ୍କର ଆଦାସ। ଏଇଭଳି ଭାବରେ ପ୍ରକାଶ କଲେ। ଶୁଣି ମହାପ୍ରଭୁ କହିଲେ ଶ୍ରୀ ବିଷ୍ଣୁ ସ୍ମରଣ, ଭଟ୍ଟାଚାର୍ଯ୍ୟ କହେ କିଛି ବିନୟ ବଚନ, ମହାପ୍ରଭୁଙ୍କର ବିନୟତା ଦେଖନ୍ତୁ, ସେ କହୁଛନ୍ତି ବିଷ୍ଣୁ ସ୍ମରଣ କଲେ, ବିଷ୍ଣୁ 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 କହିକିରି କହିଲେ, ହେଲେ ତୁମି ଜଗଦ୍ଗୁରୁ ସର୍ବଲୋକ ହିତକର୍ତ୍ତା, ବେଦାନ୍ତ ପଢ଼ାଓ ସନ୍ନ୍ୟାସର ଉପକର୍ତ୍ତା, ଆପଣ ହେଉଛନ୍ତି ଜଗଦ୍ଗୁରୁ, ସର୍ବଲୋକ ହିତ ସମସ୍ତ ଲୋକଙ୍କ ହିତ କରିବା ପାଇଁ ଆପଣ ପାଠ ସବୁ ପାଠ ପଢ଼ାଉଛନ୍ତି, ବେଦାନ୍ତ ପଢ଼ାଉଛନ୍ତି, ସନ୍ନ୍ୟାସୀର ଉପକାରୀ ଆପଣ। ତେଣୁ ଆମି ବାଲକ ସନ୍ନ୍ୟାସୀ ଭଲ ମନ୍ଦ ନାହିଁ ଜାଣି ତୁମର ଆଶ୍ରୟ ନେଲୁ ଗୁରୁ କରି ମାନି। ତେଣୁ ଆପଣ ମୋର ଗୁରୁ, ମୁଁ ଛୋଟ ପିଲା 24 ବର୍ଷ ବୟସ। ତେଣୁ ଆପଣ ମୋତେ ତୁମର ସଙ୍ଗ ଲାଗି ମୋର ଏହା ଆଗମନ ସର୍ବପ୍ରକାର କରିବେ ଆମର ପାଳନ। ତେଣୁ ଆପଣଙ୍କର ସଙ୍ଗ ପାଇବା ପାଇଁ ମୁଁ ଏଠିକି ଆସିଛି ପୁରୀକି ବୋଲି କହିଲେ ମହାପ୍ରଭୁ। ଆଜି ଯେ ହେଲ ଆମର ବଡ଼ ବିପତ୍ତି ତାହା ହେତେ କହିଲେ ତୁମେ ଆମର ଅବ୍ୟାହତି। ଆଜି ଆପଣ ନଥିଲେ ମୋର ବହୁତ ଅସୁବିଧା ହୋଇଥାନ୍ତା ଭଗବାନ। ସିଏ କ'ଣ ତାଙ୍କର ଅସୁବିଧା? କିନ୍ତୁ ଯାହା ହେଉ, ଏ ବିନୟ ବଚନ ଭଟ୍ଟାଚାର୍ଯ୍ୟ କହେ, ଏକଲେ ତୁମେ ନା ଯାହା ଦର୍ଶନେ ଆମର ସଙ୍ଗେ ଯାହେବେ କିମ୍ବା ଆମର ଲୋକ ଶୁଣେ। ତେଣୁ ସାର୍ ଭଟ୍ଟାଚାର୍ଯ୍ୟ କହିଲେ ଆପଣ ଆଉ ଏତିକ ଏକୁଟିଆ ଯିବେ ନାହିଁ, ମୋ ସହିତ ଯିବେ, ନହେଲେ ମୋର ସଙ୍ଗ ଲୋକମାନଙ୍କ ସହିତ ଆପଣ ଯିବେ। ପ୍ରଭୁ କହେ ମନ୍ଦିର ଭିତରେ ନା ଯାଇବ, ଗରୁଡ଼ର ପାସ ରହି ଦର୍ଶନ କରିବ। ତେଣୁ ମହାପ୍ରଭୁ ସବୁବେଳେ ଗରୁଡ଼ସ୍ତମ୍ଭ ପଛପଟେ ରହିକରି ଭଗବାନ ଦର୍ଶନ କରନ୍ତି ଜଗନ୍ନାଥ ମନ୍ଦିରରେ। ତେଣୁ ସେ ଯେଉଁଠି ଦଣ୍ଡାୟମାନ ହେଉଥିଲେ ସେ ସ୍ଥାନରେ ପାଦରେ ପାଖରେ ଯେଉଁ ରହିଥିଲା ପଥରଟି ତରଳି ଯାଇଥିଲା। ଜଗନ୍ନାଥଙ୍କ ଆବେଶରେ ପାଦଟି ତରଳି ଯାଇଥିଲା, ତାଙ୍କର ସେ ପାଦଟି ଥିବା ପଥରଟି। ବର୍ତ୍ତମାନ ସେ ପଥରଟି ଉତ୍ତର ଦିଗ ଉତ୍ତର ଦିଗରେ ଯେଉଁ ରହିଛି ଜଗନ୍ନାଥଙ୍କର ଉତ୍ତର ପଟେ ଗୋଟେ ମନ୍ଦିର ରହିଛି, ଗୌରା ମହାପ୍ରଭୁଙ୍କର ଚରଣ ଚିହ୍ନ ବୋଲି କହିକି ସେଠି ଗୋଟେ ମନ୍ଦିରଟି ହେଇଛି। ଏବଂ ବାମ ପଟେ ଯେଉଁ କାନ୍ଥ ରହିଛି ସେ କାନ୍ଥରେ ଆଙ୍ଗୁଠି ରଖୁଥିଲେ, 3ଟି ଆଙ୍ଗୁଠି ବର୍ତ୍ତମାନ ମଧ୍ୟ ରହିଛି, ଚିହ୍ନ ରହିଛି। ତେଣୁ ଭକ୍ତମାନେ ଗଲେ ସେ 3ଟି ଆଙ୍ଗୁଠି ପାଖରେ ଆଙ୍ଗୁଠି ଦେଇକରି ପ୍ରଣାମ କରନ୍ତି, ମହାପ୍ରଭୁଙ୍କ କୃପା ପ୍ରାପ୍ତ ହୁଅନ୍ତି ସେମାନେ। ଏଇଭଳି ଭାବରେ ଗରୁଡ଼ ପଛପଟେ ରହିକରି ସେ ଭଗବାନ ସବୁବେଳେ ଦର୍ଶନ କରନ୍ତି। ତେଣୁ ଏ କଥା କହିଲେ, ପ୍ରଭୁ କହେ ମନ୍ଦିର ଭିତରେ ନା ଯାଇବ, ଗରୁଡ଼ ପାଶ୍ୱରେ ରହି ଦର୍ଶନ କରିବ। ଗୋପୀନାଥ ଆଚାର୍ଯ୍ୟକେ କହେ ସାର୍ବଭୌମ, ତୁମେ ଗୋସାଇଁରେ ଲୟା କରାହେ ଦର୍ଶନ। ଏବଂ ତାଙ୍କୁ ବିନେଇ କହିଲେ ଆପଣ ନେଇକରି ମହାପ୍ରଭୁଙ୍କୁ ଦର୍ଶନ କରାଇବେ। ସେ ଜାଣିନାହାନ୍ତି ଭଗବାନ ବୋଲି କିଛି ପ୍ରାର୍ଥନା ହେବ ଆମେ ଶୁଣିବା। ଆମର ମାତୃଶୋଷା ଗୃହ ନିର୍ଜନ ସ୍ଥାନ, ତାହା ବାସା ଦେହ କର ସର୍ବସମାଧାନ। ଆମଙ୍କର ମାଆଙ୍କର ଭଉଣୀ ମାଉସୀ, ମାଉସୀଙ୍କର ସ୍ଥାନ ରହିଛି, ନିର୍ଜନ ସ୍ଥାନ ରହିଛି, ସେଇଠି ତାଙ୍କୁ ସ୍ଥାନ ଦିଅ ବୋଲି କହିଲେ। ଗୋପୀନାଥ ପ୍ରଭୁ ଲୟା ତାହା ବାସା ଦିଲ, ଜଳପାତ୍ରାଦିକ ସବୁ ସମାଧାନ କହିଲ। ତେଣୁ ତାଙ୍କର ଯାହା ଆବଶ୍ୟକତା ରହିଛି ସବୁ ପ୍ରଦାନ କଲେ ସେଇଠି। ଆର ଦିନ ଗୋପୀନାଥ ପ୍ରଭୁ, ଏବେ ଯେଉଁ ଗମ୍ଭୀରା ଅଛି ସେଇଟା ନୁହଁ, ଏଇଟା ହେଉଛି ଅନ୍ୟ ଜଣଙ୍କର ଘର, କାଶୀ ମିଶ୍ରଙ୍କ ଘର, କିନ୍ତୁ ସିଏ ଆଉ ଗୋଟେ ସ୍ଥାନରେ ଥିଲେ, ତାପରେ ଏଠିକି ଆସିଲେ। ଯାହା ହେଉ, ଆର ଦିନ ଗୋପୀନାଥ ପ୍ରଭୁ ସ୍ଥାନ ଗିଆ ସଜ୍ୟୋତ୍ଥାନ ଦର୍ଶନ କରାଇଲେ ଲୟା। ତେଣୁ ଆଉ ଗୋଟେ ଦିନ ଭଗବାନଙ୍କୁ ନେଇକରି, ଗୋପୀନାଥ ମହାପ୍ରଭୁ ନେଇକରି ଭଗବାନଙ୍କର ସଜ୍ୟୋତ୍ଥାନ ଦର୍ଶନ କରାଇଲେ, ମଙ୍ଗଳାଳତୀ ଦର୍ଶନ କରାଇଲେ। ଭଗବାନ ନିଦ୍ରାରୁ ଉଠିବେ ସଜ୍ୟୋତ୍ଥାନ ମଙ୍ଗଳାଳତୀ। ତେଣୁ ମୁକୁନ୍ଦ ଦତ୍ତ ଲୟା ଆଇଲା ସାର୍ବଭୌମ ସ୍ଥାନେ, ସାର୍ବଭୌମ କିଛି ତାରେ ବଳିଲା ବଚନେ। ଏଇଭଳି ଭାବରେ ମୁକୁନ୍ଦ ଦତ୍ତ ତାଙ୍କୁ ନେଇକିରି ସାର୍ବଭୌମ ଯେଉଁ ରହିଛନ୍ତି ସ୍ଥାନ ସେଠିକି ନେଇ ଗଲେ ଏବଂ ସାର୍ବଭୌମ ମହାପ୍ରଭୁଙ୍କୁ ଏ କଥା କହିଲେ, ପ୍ରକୃତି ବିନୀତ ସନ୍ନ୍ୟାସୀ ଦେଖିତେ ସୁନ୍ଦର, ଆମର ବହୁ ପ୍ରତିଭାଡ଼େ ଏହାର ଉପର। ମୁକୁନ୍ଦ ଦତ୍ତଙ୍କୁ କହିଲେ, ଏ ବହୁତ ବିନୀତ ପ୍ରକୃତି ତାଙ୍କର ଏବଂ ସନ୍ନ୍ୟାସୀ ବହୁତ ସୁନ୍ଦର ଦେଖିବା ପାଇଁ, ତେଣୁ ଆମର ବହୁ ପ୍ରତିଭାଡ଼େ, ଆମର ବହୁ ପ୍ରୀତି ହେଉଛି ତାଙ୍କ ଉପରେ। କୌଣ ସମ୍ପ୍ରଦାୟ ସନ୍ନ୍ୟାସ କରିଆଛନ୍ ଗ୍ରହଣ, କିମ୍ବା ନାମ ଏହାର ଶୁଣିତ ହୁଏ ମନ। ଇଏ କେଉଁଠି କ'ଣ ସନ୍ନ୍ୟାସ ନେଇଛନ୍ତି ସେ ଜାଣିନାହାନ୍ତି, ପଚାରିଲେ। ଗୋପୀନାଥ କହେ ନାମ ଶ୍ରୀକୃଷ୍ଣ ଚୈତନ୍ୟ, ଗୁରୁ ଏହାର କେଶବ ଭାରତୀ ମହାଧନ୍ୟ। କେଶବ ଭାରତୀ ଏଇ ଶଙ୍କରାଚାର୍ଯ୍ୟଙ୍କ ସମ୍ପ୍ରଦାୟରେ ଆସନ୍ତି ଏବଂ ଇଏ ମଧ୍ୟ ସେ ଶଙ୍କରାଚାର୍ଯ୍ୟଙ୍କ ସମ୍ପ୍ରଦାୟରେ ଅଛନ୍ତି, ତାଙ୍କର ସମ୍ପ୍ରଦାୟ। କିନ୍ତୁ ତା ଦେହରେ ବହୁତ ପ୍ରକାର ରହିଛି ସମ୍ପ୍ରଦାୟ, ଯେମିତି ଆମର ବ୍ରାହ୍ମଣମାନଙ୍କର ସବୁ ରହିଛି, ଶାସନୀ ବ୍ରାହ୍ମଣ, ଅଳୁଆ ବ୍ରାହ୍ମଣ ଇତ୍ୟାଦି, ସେଭଳି ଭାବରେ ତାଙ୍କର ମଧ୍ୟ ସନ୍ନ୍ୟାସୀର ବିଭିନ୍ନ ପ୍ରକାର ସ୍ତର ରହିଛି। ତେଣୁ ଇଏ ଯେଉଁ ସନ୍ନ୍ୟାସ ନେଲେ, ଏ ସନ୍ନ୍ୟାସ ନାମ ନେଇନଥିଲେ, ଇଏ ନେଇଥିଲେ ବ୍ରହ୍ମଚାରୀ ନାମ, ଶ୍ରୀକୃଷ୍ଣ ଚୈତନ୍ୟ ଏଇ ନାମଟି ନେଇଥିଲେ। ତେଣୁ ସନ୍ନ୍ୟାସୀ ନାମ ନେଇନଥିଲେ। ସାର୍ବଭୌମ କାହିଁ ଏହାର ନାମ ସର୍ବୋତ୍ତମ, ଭାରତ ସମ୍ପ୍ରଦାୟ ଇହ ହୟନ ମଧ୍ୟମ। ନାମଟା ବହୁତ ସୁନ୍ଦର ହେଇଛି ଶ୍ରୀକୃଷ୍ଣ ଚୈତନ୍ୟ, କିନ୍ତୁ ସେ ଯେଉଁ ସମ୍ପ୍ରଦାୟ ଆସିଲେ କେଶବ ଭାରତୀ, ଭାରତୀ ସମ୍ପ୍ରଦାୟ ହେଉଛି ଏଇ ମଧ୍ୟମ ସମ୍ପ୍ରଦାୟ, ଆହୁରି ଉନ୍ନତ ସମ୍ପ୍ରଦାୟ ରହିଛି ରହିଛି। ଗୋପୀନାଥ କହେ ଏହାର ନାହିଁ ବାହ୍ୟ ଅପେକ୍ଷା, ଅତଏବ ବଡ଼ ସମ୍ପ୍ରଦାୟର ନାହିଁ ଅପେକ୍ଷା। ଇଏ ହେଉଛନ୍ତି ସବୁ ଭଗବାନ, ତାଙ୍କୁ କହିଲେ ସେ ବୁଝିପାରିବେ ନାହିଁ, ତେଣୁ ସେ କହିଲେ ନାହିଁ ସେ କଥା। କହିଲେ ଆଙ୍କର କୌଣସି ଅପେକ୍ଷା ନାହିଁ, ଗୋଟା ବାହ୍ୟ ଅଧିକ ଉନ୍ନତ ସମ୍ପ୍ରଦାୟ, ଗୋଟା ନୀଚ ସମ୍ପ୍ରଦାୟ, ଏସବୁ କଥା କହିଲେ ନାହିଁ। ଶଙ୍କରାଚାର୍ଯ୍ୟ ଗୁରୁ ଶିଷ୍ୟ ପରମ୍ପରା ଅନ୍ତର୍ଭୁକ୍ତ ଭାରତ ସମ୍ପ୍ରଦାୟରୁ ଶ୍ରୀ ଚୈତନ୍ୟ ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ କରିଥିଲେ। ଶଙ୍କରାଚାର୍ଯ୍ୟ ତାଙ୍କର ସନ୍ନ୍ୟାସ ଶିଷ୍ୟମାନଙ୍କ ପାଇଁ ନାମକରଣ ପ୍ରବର୍ତ୍ତନ କରିଥିଲେ ଏବଂ ଏହିସବୁର ସଂଖ୍ୟା 10 ଅଟେ। 10 ପ୍ରକାର ନାମ ରହିଛି ସନ୍ନ୍ୟାସୀମାନଙ୍କର, ଏସବୁ ମଧ୍ୟରୁ ତୀର୍ଥ, ଆଶ୍ରମ ଏବଂ ସରସ୍ୱତୀ ପଦବୀକୁ ସର୍ବୋଚ୍ଚ ବିଚାର କରାଯାଏ। ତୀର୍ଥ, ଆଶ୍ରମ ଏବଂ ସରସ୍ୱତୀ ପଦ, ଶୃଙ୍ଗେରୀ ମଠରେ ସରସ୍ୱତୀ ପଦବୀକୁ ପ୍ରଥମ ଶ୍ରେଣୀର, ଭାରତକୁ ଦ୍ୱିତୀୟ ଶ୍ରେଣୀର ଏବଂ ପୁରୁ ପଦବୀକୁ ତୃତୀୟ ଶ୍ରେଣୀରେ ବିଚାର କରାଯାଏ। ତେଣୁ ଏହିଭଳି ଭାବେ ତାଙ୍କର ସବୁ ରହିଛି, ସମ୍ପ୍ରଦାୟ ସବୁ ରହିଛି। ଭଟ୍ଟାଚାର୍ଯ୍ୟ କହେ ଏହାର ପ୍ରୌଢ଼ ଯୌବନ କେମିତି ସନ୍ନ୍ୟାସ ଧର୍ମ ହୋଇବ ରକ୍ଷଣ, ଏ ଯୁବକ ଅବସ୍ଥାରେ ରହିଛନ୍ତି, ତେଣୁ ଏ ସନ୍ନ୍ୟାସ ଧର୍ମକୁ କେମିତି ଗ୍ରହଣ କରିବେ, ଏଇଭଳି ଭାବରେ କହୁଛନ୍ତି। ନିରନ୍ତର ଏହାକୁ ବେଦାନ୍ତ ଶୁଣାଇବ, ବୈରାଗ୍ୟ ଅଦ୍ୱୈତ ମାର୍ଗେ ପ୍ରବେଶ କରାଇବ। ତେଣୁ ମୁଁ ଆମକୁ ସବୁବେଳେ ଏ ବେଦାନ୍ତ ଶିକ୍ଷା ଦେବି। ବେଦାନ୍ତରେ 555 ସୂତ୍ର ଅଛି ଯାହାକି ବ୍ୟାସଦେବ ରଚନା କରିଥିଲେ। ବେଦାନ୍ତ ସୂତ୍ରରେ ଭଗବତ ଗୀତାରେ ଭଗବାନ କହୁଛନ୍ତି, ଋଷି ବି ବୌଦ୍ଧା ଗୀତମ ଚନ୍ଦ୍ରବି ବିବିଧି ପୃଥକ ବ୍ରହ୍ମସୂତ୍ର ପ୍ରଦର୍ଶିତ ହେତୁ ମଧ୍ୟ ବି ନିଶ୍ଚିନ୍ତି। ବହୁତ ପ୍ରକାର ଋଷି ବହୁତ ପ୍ରକାର କଥା କହିଛନ୍ତି, ବା ତତ୍ତ୍ୱ ବିଷୟରେ, ପ୍ରକୃତି ବିଷୟରେ, ଏସବୁ ବିଷୟରେ ଶାସ୍ତ୍ରରେ ମଧ୍ୟ ବହୁତ କଥା କୁହାଯାଇଛି, କିନ୍ତୁ ବ୍ରହ୍ମସୂତ୍ରରେ ନାୟକ ଭାବରେ ସବୁ ବର୍ଣ୍ଣନା କରାଯାଇଛି, ଲଜିକାଲି ବର୍ଣ୍ଣନା କରାଯାଇଛି ବ୍ରହ୍ମସୂତ୍ର। କେବଳ ସୂତ୍ର ଆକାରରେ ସବୁ ଦେଇଦେଲେ, ଭାଗବତ ହେଉଛି ସେଇ ବ୍ରହ୍ମସୂତ୍ରର ଭାଷ୍ୟ। ବ୍ରହ୍ମସୂତ୍ରର ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା, ଦ୍ୱିତୀୟ ସୂତ୍ର ହେଉଛି ଜନ୍ମାଦି ଅସଜାତ। ଏଇ ଜନ୍ମାଦି ଅସଜାତରୁ ଆରମ୍ଭ ହେଇଛି ଆମର ଭାଗବତମ, ଜନ୍ମାଦି ଅସଜାତ ଅନ୍ୟାଦି ଚତୁର୍ଥ ସାର୍ଥ ଅଭିନୟ ସ୍ୱରାଟ ଇତ୍ୟାଦି ବିରାଟ ଭାଷ୍ୟ ରହିଛି। ଆମେ କହୁଥିଲେ ଶ୍ରୀ ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଏ ଶ୍ଳୋକରେ 3 ମାସ ଧରି କଥା କହିଥିଲେ ଢାକାରେ। ତେଣୁ ଇଏ ହେଉଛି ବେଦାନ୍ତ ସୂତ୍ରର ଭାଷ୍ୟ। ତେଣୁ ବେଦାନ୍ତ ସୂତ୍ରର ସବୁ ସମ୍ପ୍ରଦାୟର ଗୋଟେ ଗୋଟେ ଭାଷ୍ୟ ଦେଇଛନ୍ତି। ଆମ 4 ସମ୍ପ୍ରଦାୟ ରହିଛି, ଶ୍ରୀ ବ୍ରହ୍ମ ରୁଦ୍ର ସନକ, ସବୁ ସମ୍ପ୍ରଦାୟର ଗୋଟେ ଗୋଟେ ଭାଷ୍ୟ ରହିଛି। କିନ୍ତୁ ଆମର ଗୌଡ଼ୀୟ ସମ୍ପ୍ରଦାୟରେ, ଯଦିଓ ଆମ ବ୍ରହ୍ମ ସମ୍ପ୍ରଦାୟରେ ଆସୁଛେ, କିନ୍ତୁ ଗୌଡ଼ ସମ୍ପ୍ରଦାୟର ଭାଷ୍ୟ ନଥିଲା କାହିଁକି ନା, ମହାପ୍ରଭୁ କହିଲେ ଆମକୁ ଦରକାର ନାହିଁ ଭାଷ୍ୟ, ଭାଗବତ ହେଉଛି ଭାଷ୍ୟ ଆଉ ଦରକାର ନାହିଁ। କିନ୍ତୁ ଅନ୍ୟମାନେ ସେଟାକୁ ଅବଜେକ୍ସନ୍ କଲେ, ନା ତମ ସମ୍ପ୍ରଦାୟ ନୁହଁ ବୋଲି କହିବାରୁ, ଆମର ଯେଉଁ ରହିଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କ ଶିଷ୍ୟ, ଯିଏ ଥିଲେ ବଳଦେବ ବିଦ୍ୟାଭୂଷଣ, ସିଏ କମ୍ ଦିନରେ ଗୋଟେ ଭାଷ୍ୟ ରଚନା କରିଦେଲେ, ଗୋବିନ୍ଦ ଗୋବିନ୍ଦ ଭାଷ୍ୟ, ଏବଂ ବହୁତ ଉନ୍ନତ ସ୍ଥିତିରେ ସେ ଗୋବିନ୍ଦ ଭାଷ୍ୟ, ଗୋବିନ୍ଦ ଦେବଙ୍କ ପାଖରେ ସେଇଟା ଗୋବିନ୍ଦ ଦେବ ସେଇଟା ସ୍ୱୀକୃତି କରିଥିଲେ, ଏସବୁ କଥା ରହିଛି। ତେଣୁ ଏଇ ଯେଉଁ ରହିଛି ଭାଷ୍ୟ, ଶଙ୍କରାଚାର୍ଯ୍ୟ ଗୋଟେ ଭାଷ୍ୟ ଦେଇଛନ୍ତି, ସେଇଟା ହେଉଛି ଶାରୀରିକ ଭାଷ୍ୟ, ଏ ମାୟାବାଦୀ ଭାଷ୍ୟ। ଆମର କୁହାଗଲା ନା, ମାୟାବାଦୀ ଭାଷ୍ୟ ଶୁଣିଲେ ହୟ ସର୍ବନାଶ, ମାୟାବାଦୀ ଭାଷ୍ୟ ଶୁଣିଲେ ଆମର ସର୍ବନାଶ ହେଇଯିବ, ଆମେ ଭଗବାନ ନିଜକୁ ଭଗବାନ ବୋଲି ଭାବିବା, ଭଗବାନ କ'ଣ ପୂଜା କରିବା। ମାୟାବାଦୀ ଭାଷ୍ୟ ବହୁତ ସତର୍କ ରହିବାର ଅଛି, ସାରା ଭାରତବର୍ଷରେ ମାୟାବାଦ ପ୍ରଚାରିତ ହୋଇଯାଇଛି, ପ୍ରଭୁପାଦ ମହାରାଜ କହନ୍ତି। କାରଣ ଶଙ୍କରାଚାର୍ଯ୍ୟ ଆସିଥିଲେ ବୁଦ୍ଧ ଧର୍ମ ପ୍ରଚାର ପରାସ୍ତ କରିବା ପାଇଁ, ତେଣୁ ସିଏ ମାୟାବାଦୀ ପ୍ରଚାର କଲେ, ଏବଂ ଭଗବାନଙ୍କ ଆଜ୍ଞାରେ ସେ ଶିବଜୀ, ସ୍ୱୟଂ ଶିବଜୀ, ଶିବଜୀ ଆସିକରି ମାୟାବାଦୀ ପ୍ରଚାର କରିଥିଲେ। ଏସବୁଟି ଅଛନ୍ତି, କେଉଁଠି କୁହାଯାଏ ପଦପୁରାଣ ନା କେଉଁଠି, ଯେ କ'ଣ, ମାୟାବାଦମ ଅସତ୍ ଶାସ୍ତ୍ରମ ପ୍ରଚ୍ଛନ୍ନ ବୌଦ୍ଧ ମୁଚ୍ୟତେ ମୟେ ବେତା ବେତା ଦେବୀ କଳୌ ବ୍ରାହ୍ମଣ ମୂର୍ତ୍ତି ନେ। ବ୍ରାହ୍ମଣ ମୂର୍ତ୍ତିରେ ସେ ଶିବଜୀ ଶିବଜୀ ଆସିକରି ଏ ମାୟାବାଦୀ ପ୍ରଚାର କଲେ, କାହିଁକି ନା ବୁଦ୍ଧ ଧର୍ମକୁ ପରାସ୍ତ କରିବା ପାଇଁ, ବୁଦ୍ଧ ଧର୍ମ ଆମ ବୈଦିକ ଧର୍ମକୁ ଲୋପ କରିଦେଇଥିଲେ, ବୁଦ୍ଧ ଧର୍ମ ସ୍ୱୟଂ ଭଗବାନ ପ୍ରଚାର କରିଥିଲେ, ଏବଂ ସେ ଯେଉଁ ପ୍ରଚାର କଲେ ଆମେ ବୈଦିକ ଧର୍ମକୁ ଲୋପ ଲୋପ ହେଇଗଲା, ଯେତେବେଳେ ଯେଉଁ ଆବଶ୍ୟକତା ରହିଛି ସେଇଟା ଭଗବାନ କରିବେ। ତେଣୁ ଶଙ୍କରାଚାର୍ଯ୍ୟ ଆସିଲେ, ଶଙ୍କରାଚାର୍ଯ୍ୟ ଆସିକରି ଏ ଆମର ବୈଦିକ ଧର୍ମକୁ ପୁଣି ସ୍ଥାପନ କଲେ। ତେଣୁ ବେଦର ଯେଉଁ ମୁଖ୍ୟ ଅର୍ଥ ରହିଛି, ସେ ମୁଖ୍ୟ ଅର୍ଥକୁ ପ୍ରକାଶ ନ କରିକିରି ଗୌଣ ଅର୍ଥକୁ ପ୍ରକାଶ କରିଥିଲେ। ତେଣୁ ଏସବୁ କଥା ବହୁତ ବିସ୍ତାର ଭାବରେ ଆଲୋଚନା ହେବ। ମହାପ୍ରଭୁ ସାରଳ ଭଟ୍ଟାଚାର୍ଯ୍ୟଙ୍କ ସହିତ ଆଲୋଚନା କରିବେ, ପ୍ରକାଶାନନ୍ଦ ସରସ୍ୱତୀ ସହିତ କାଶୀରେ ଆଲୋଚନା କରିବେ ବିସ୍ତାର ଭାବରେ। ଏମାନେ ସବୁ ମୁଖ୍ୟ ଦୁଇ ଥିଲେ ଶଙ୍କରାଚାର୍ଯ୍ୟଙ୍କ ଆଶ୍ରମର, ଶଙ୍କରାଚାର୍ଯ୍ୟଙ୍କର ଗୋଷ୍ଠୀରେ ବା ସମ୍ପ୍ରଦାୟରେ ଏମାନେ ସବୁ ମୁଖ୍ୟ। ପ୍ରକାଶାନନ୍ଦ ସରସ୍ୱତୀଙ୍କର ମୁଁ ଶୁଣିଥିଲି 60,000 ଶିଷ୍ୟ, ହଁ ଦେଖନ୍ତୁ 60,000 ଶିଷ୍ୟ। ସେମାନେ ମହାପ୍ରଭୁ କହୁଥିଲେ ଗୋଟେ ଭାବୁକ ବ୍ୟକ୍ତି ଜାଣେ, ହଁ ମହାପ୍ରଭୁ ବୋଲି ଜାଣିପାରୁନଥିଲେ, ତାଙ୍କୁ କୃପା କରିଛନ୍ତି ସିଏ। ଏସବୁ କଥା ଆମେ ଶୁଣିବା, ଏଇଟା କାଶୀର କଥା। ଗୋଟେ କାଶୀ ଯେତେବେଳେ ଯାଇଥିଲେ ମହାପ୍ରଭୁ ବୃନ୍ଦାବନ ଯାଇଥିଲେ, ସେହି ସମୟରେ ସେ ତାଙ୍କୁ ଉଦ୍ଧାର କରିଥିଲେ, କିନ୍ତୁ ବର୍ତ୍ତମାନ ସାର୍ବଭୌମକୁ ଉଦ୍ଧାର କରୁଛନ୍ତି। ସାର୍ବଭୌମ ତ ସେଇଭଳି ପ୍ରଚଣ୍ଡ ବିଦ୍ୱାନ ବ୍ୟକ୍ତି ଥିଲେ, ସ୍ୱୟଂ ଦେବତାମାନଙ୍କର ଗୁରୁ, ଆଉ କ'ଣ ଛୁଟିଆ ଲୋକ ସିଏ, ହଁ। ତେଣୁ ଏଇଭଳି ଭାବରେ ଶାରୀରିକ ଭାଷ୍ୟ ଭଟ୍ଟାଚାର୍ଯ୍ୟ କହେ ଇହାର ପ୍ରୌଢ଼ ଯବନ କେମନ୍ତ ସନ୍ନ୍ୟାସ ଧର୍ମ, ମୁଁ ଆଙ୍କୁ ବେଦାନ୍ତ ଶୁଣେଇବି, ବେଦାନ୍ତ ପଢ଼େଇବି, ବେଦାନ୍ତ ଶୁଣିଲେ ତାଙ୍କର ବୈରାଗ୍ୟ ଏବଂ ଅଦ୍ୱୈତ ମାର୍ଗରେ ପ୍ରବେଶ କରାଇବ। ବୈରାଗ୍ୟ ଏବଂ ଅଦ୍ୱୈତ ମାର୍ଗ, ଦୁଇଟି ମାର୍ଗ ରହିଛି, ଗୋଟେ ଦ୍ୱୈତ ଗୋଟେ ହେଉଛି ଅଦ୍ୱୈତ। ଅଦ୍ୱୈତ କହିଲେ ଦୁଇ ନୁହଁ ଏକ, ଭଗବାନ ଏବଂ ଜୀବ ଦୁଇ ନୁହଁ ଏକ, ଏକ ତତ୍ତ୍ୱ। ଦ୍ୱୈତ କହିଲେ ଦୁଇଟି ତତ୍ତ୍ୱ, ଭଗବାନ ଅଲଗା, ଜୀବ ଅଲଗା। ଆମର ଯେଉଁ ଚାରୋଟି ସମ୍ପ୍ରଦାୟ ରହିଛି ବୈଷ୍ଣବ ସମ୍ପ୍ରଦାୟ, ଏ ଚାରି ସମ୍ପ୍ରଦାୟର ଅଲଗା ଅଲଗା ତତ୍ତ୍ୱ ସବୁ ରହିଛି, କିନ୍ତୁ ମହାପ୍ରଭୁ ଆସିକରି ତାକୁ ଏକୀକରଣ କରିଥିଲେ। ମହାପ୍ରଭୁ କ'ଣ ସେ ତତ୍ତ୍ୱ, ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ। ଭଗବାନ ସହିତ ଜୀବର ଭେଦ ରହିଛି, ପୁଣି ଭେଦ ନାହିଁ। ଯେମିତି ଉଦାହରଣ ହେଉଛନ୍ତି ସମୁଦ୍ର ଏବଂ ସମୁଦ୍ରର ବିନ୍ଦୁ, ଜଳବିନ୍ଦୁ, ସମୁଦ୍ର ବିରାଟ ଜଳରାଶି ରହିଛି ଏବଂ ଜଳବିନ୍ଦୁଟି ମଧ୍ୟ କ୍ୱାଲିଟେଟିଭଲି ସମାନ, ସେ ଲବଣ ଲବଣ ରହିଛି, ଦୁଇଟା ଆଗରେ ଲବଣ ରହିଛି, କିନ୍ତୁ କ୍ୱାଣ୍ଟିଟେଟିଭଲି ଡିଫରେନ୍ସ ଇଜ୍ ଦେୟାର, ପରିମାଣାତ୍ମକ ଭାବରେ ତଫାତ୍ ରହିଛି। ଇଏ ହେଉଛି ଚୈତନ୍ୟ ମହାପ୍ରଭୁଙ୍କ ତତ୍ତ୍ୱ, ଆମର ଇସ୍କନ୍ ତତ୍ତ୍ୱ ହେଉଛି ଏଇଟା, ଅଚିନ୍ତ ଭେଦାଭେଦ ତତ୍ତ୍ୱ। ଆମେ ଯଦି ପ୍ରଚାର କରିବା ଆମେ ଆମେ ସେ ତତ୍ତ୍ୱକୁ ଜାଣିବା, ନହେଲେ ଆମେ କ'ଣ ପ୍ରଚାର କରିବା, ଆମେ ଯଦି ତତ୍ତ୍ୱ ଜାଣିନି ଆମେ କ'ଣ ପ୍ରଚାର କରିବା, ମହାଭାରତ ତତ୍ତ୍ୱକୁ ପ୍ରଚାର କରିବା ଆଉ କ'ଣ, ମହାଭାରତ ତତ୍ତ୍ୱ ସବୁଆଡ଼େ ଚାଲିଛି। ତେଣୁ ଆମେ ଯଦି ଏ ତତ୍ତ୍ୱକୁ ନ ଜାଣିବା ଆମେ ମହାଭାରତଙ୍କର ଶିକାର ହୋଇଯିବା, ହଁ ଆମେ ଏସବୁ କଥା ରହିଛି, ବହୁତ କଥା ରହିଛି ମହାପ୍ରଭୁଙ୍କ ଲୀଳାରେ। ତେଣୁ ଆମେ ଏ ତତ୍ତ୍ୱଟିକୁ ଜାଣିବା କଥା, ମହାପ୍ରଭୁ ସେ ତତ୍ତ୍ୱକୁ ପ୍ରଚାର କରିଛନ୍ତି। ପ୍ରଭୁପାଦ ମହାରାଜ ସେଇଟା କହିଲେ କ'ଣ, ନିର୍ବିଶେଷ ଶୂନ୍ୟବାଦ ପାଶ୍ଚାତ୍ୟ ଦେଶ ତାରିଣୀ, ନିର୍ବିଶେଷ ଶଙ୍କରାଚାର୍ଯ୍ୟଙ୍କର ନିର୍ବିଶେଷ ବାଦ, ଭଗବାନଙ୍କୁ ରୂପ ନାହିଁ, ଏଇଟା ନିରାକାର ବାଦ ନିର୍ବିଶେଷ, ସେଇଟାକୁ ମହାପ୍ରଭୁ ଖଣ୍ଡନ କରିଥିଲେ। ପ୍ରଭୁପାଦ ମହାରାଜ ମଧ୍ୟ ଖଣ୍ଡନ କରି ସାରା ପୃଥିବୀରେ ପ୍ରଚାର କଲେ। ଶୂନ୍ୟବାଦ, ଶୂନ୍ୟବାଦ ହେଉଛି ବୁଦ୍ଧ ଧର୍ମ, ବୁଦ୍ଧ କହିଲେ କେହି ନାହାନ୍ତି, ସୁନିର୍ବାଣ ହେଉଛି ଶୂନ୍ୟବାଦ। ଏବଂ ପାଶ୍ଚାତ୍ୟ ଦେଶରେ ବହୁତ ପ୍ରକାର ପାପି ବ୍ୟକ୍ତି ଅଛନ୍ତି, ଅନେକ ପ୍ରକାର ପାପି ବ୍ୟକ୍ତି ଲିଷ୍ଟ କହିଛନ୍ତି କିଏ, ସୁଖଦେବ ଗୋସ୍ୱାମୀ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ। ତେଣୁ ଏମାନେ ସବୁ ଉଦ୍ଧାର କରିଥିଲେ ପ୍ରଭୁପାଦ ମହାରାଜ। ତେଣୁ ଏଇ ତତ୍ତ୍ୱକୁ ଆମେ ଜାଣିବାର ଅଛି, ତତ୍ତ୍ୱ ନ ଜାଣିଲେ ଆମେ ମହାପ୍ରଭୁର ଶିକାର ହୋଇଯିବା, ବହୁତ କଥା ରହିଛି। ଆମେ ଯଦି ତତ୍ତ୍ୱ ନ ଜାଣିବା ତାହେଲେ ଆମେ ମହାପ୍ରଭୁର ଶିକାର ହୋଇଯିବା, ଆମେ ଜାଣିପାରିବାନି ତାହେଲେ ଭେଦ କେଉଁ ଭଳିଆ ରହିଛି, ଭେଦ ରହିଛି ଭେଦ ନାହିଁ ଭଳିଆ ଲାଗିବ। ବହୁତ ସୁନ୍ଦର ତତ୍ତ୍ୱ ଆମର ଗୋଟେ ଲୀଳା ରହିଛି, ଭଗବାନ ଆଚାର୍ଯ୍ୟ ଜଣେ ଅଛନ୍ତି, ସିଏ ସେଇ ଭାବରେ ଜାଣିପାରୁନଥିଲେ, ଜଣେ ବ୍ରାହ୍ମଣ ଆସିଥିଲେ, ଗୋଟେ ସୁନ୍ଦର ନାଟକ ଲେଖିଥିଲେ, ଏଭଳି ନାଟକ ରହିଛି ଶୁଣିକରି ସମସ୍ତେ ଭାବବିହୁଳ ହୋଇଗଲେ, କେତେ ସୁନ୍ଦର କଥା ରହିଛି, ମହାପ୍ରଭୁ ଶୁଣା ମହାପ୍ରଭୁ ଶୁଣା ବୋଲି କହିଲେ। କିନ୍ତୁ ସ୍ୱରୂପ ଦାମଙ୍କର ବହୁତ କହିଲା ପରେ ସ୍ୱରୂପ ଦାମଙ୍କର କହିଲେ ଠିକ୍ ଅଛି ମୁଁ ପ୍ରଥମେ ଶୁଣିବି ତାପରେ ମହାପ୍ରଭୁ ଶୁଣେଇବା। ତେଣୁ ସେ ଯେଉଁ କାବ୍ୟ ଲେଖିଥିଲେ ସେଥିରେ ସେ ଲେଖିଥିଲେ ଇଏ ଜଗନ୍ନାଥ ହେଉଛନ୍ତି ଅଚଳ ବ୍ରହ୍ମ, ଆଉ ସିଏ ମହାପ୍ରଭୁ ହେଉଛନ୍ତି ସଚଳ ବ୍ରହ୍ମ। ତେଣୁ ଆଦିନ ଆମେ ଜାଣିପାରିବାନି କ'ଣ ଭୁଲ ରହିଲା, କିନ୍ତୁ ସ୍ୱରୂପ ଦାମଙ୍କର ଜାଣିଲେ କହିଲେ ତୁମେ ଦୁଇ ସ୍ଥାନରେ ଅପରାଧ କଲ, ଜଗନ୍ନାଥକୁ କହିଲେ ଅଚଳ ବୋଲି ତାଙ୍କର ଇଏ ନାହିଁ, କିନ୍ତୁ ଜଗନ୍ନାଥ ହେଉଛି ସଚଳ, ଏବଂ ଆକୁ କହିଲେ ସଚଳ ହେଇ ତା ମାନେ କ'ଣ ପ୍ରାକୃତ ମୂର୍ତ୍ତି ବୋଲି ଭାବିଲେ ଇଏ ଅପରାଧ ଶରୀର, ଇଏ ସ୍ୱୟଂ ଭଗବାନ। ତେଣୁ ଦୁଇ ସ୍ଥାନରେ ଅପରାଧ କଲ, ମହାବାଦ ବୁଝିବା ଏତେ ସହଜ ନୁହଁ, ମହାବାଦ ପ୍ରଭୁପାଦ ନ ଆସିଥିଲେ ଆମେ ସବୁ ଜାଣିପାରିନଥାନ୍ତେ, ମହାବାଦରେ ଶିକାର ହେଇକି ରହିଥାନ୍ତେ ଆମେ। ମହାପ୍ରଭୁ ତ ସ୍ୱୀକାର ମାନେ ମହାପ୍ରଭୁ ପ୍ରଚାର କଲେ, ମହାପ୍ରଭୁ ପ୍ରଚାର ପରେ ମଧ୍ୟ ବହୁତ ତେରଟି ଅପସମ୍ପ୍ରଦାୟ ଆସିଲା ରାମାୟଣ ମହାପ୍ରଭୁ ଥିଲା ସମୟରେ ତେରଟି ଅପ୍ରଦାୟ ଆମର କୃଷ୍ଣ କବିରାଜ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି। ମହାପ୍ରଭୁଙ୍କ ପରେ ପରେ ତେରଟି ଅପସମ୍ପ୍ରଦାୟ ଆସିଗଲା, ମାୟାବାଦ ପ୍ରବେଶ କରିଗଲା। ତେଣୁ ବହୁତ କ'ଣ ଗମ୍ଭୀରତାର ସହିତ ଏଠି ବୁଝିବାକୁ ପଡ଼ିବ ତତ୍ତ୍ୱ। ତତ୍ତ୍ୱ ନ ଜାଣିଲେ ଆମେ ମାୟାବାଦ ଶିକାର ହେଇଯିବା ଆଉ କ'ଣ। ବହୁତ ସୁନ୍ଦର ଲାଗେ କଥା ମାୟାବାଦ। ଗୋଟେ ସମ୍ପ୍ରଦାୟ ଅଛନ୍ତି ସେମାନେ ପାଇବେ କ'ଣ ଶଙ୍କରାଚାର୍ଯ୍ୟର ମତ ଏବଂ ଗୌରାଙ୍ଗର ପଥ। ଶଙ୍କରାଚାର୍ଯ୍ୟ ମତ ଗୌରାଙ୍ଗର ପଥ ତାଙ୍କର ସମ୍ପ୍ରଦାୟ ହେଉଛି ଏଭଳି ଭାବେ। ଇଏ ହେଉଛି ପୁରା ବିପରୀତ ଜିନିଷ, କିନ୍ତୁ ସେମାନେ ତାକୁ ସମନ୍ୱୟ କରୁଛନ୍ତି। କେଭଳି ଭାବେ କରୁଛନ୍ତି ତାକୁ ଜାଣିଛି ନା ମାୟାବାଦ। ମାୟାବାଦ ଏଇଭଳି ଭାବରେ ଅନେକ କଥା ରହିଛି ମାୟାବାଦ କଥା। ଯାହା ହେଉ ଏଇ ବିଷୟରେ ତାଙ୍କୁ ବେଦାନ୍ତ ଶୁଣେଇବୁ କହିଲେ ସେ ମାୟାବାଦ ଶୁଣେଇବେ। ମହାପ୍ରଭୁ କହିଲେ ଯଦି ପୁନର୍ବ ଏସବୁ କଥା ଆମେ ଆଲୋଚନା କରିବା ଆସନ୍ତାକାଲି। ଏସବୁ ହେଇକିରି ମହାପ୍ରଭୁ ଶିକ୍ଷା ଦେବେ, ସାତ ଦିନ ଧରି ଶିକ୍ଷା ଦେବେ ବେଦାନ୍ତ ସୂତ୍ର। ବେଦାନ୍ତ ସୂତ୍ର ଶିକ୍ଷା ଦେବେ, ମହାପ୍ରଭୁ ଶୁଣିବେ ଖାଲି, କିଛି କହିବେ ନାହିଁ। ତେଣୁ ସାତ ଦିନ କହିସାରିଲା ପରେ ପଚାରିବେ ତମେ ବୁଝୁଛ ନା ନାହିଁ କିଛି, ହଁ କି ନା, କିଛି କହୁ ନା ବୁଝୁଛ। ତେଣୁ ମହାପ୍ରଭୁ ଆପଣ ଯେଉଁ ମୂଳ ଭାଷ୍ୟ କହୁଛନ୍ତି ବେଦାନ୍ତ ସୂତ୍ର ଅର୍ଥାତ୍ ବ୍ରହ୍ମଜ୍ଞା ସାହିତ୍ୟ ଯେଉଁ ମୂଳ ଭାଷ୍ୟ ମୂଳ ସୂତ୍ର ରହିଛି ଏଇଟା ମୁଁ ବୁଝିଯାଉଛି, କିନ୍ତୁ ଆପଣ ଯେଉଁ ଭାଷ୍ୟ ଦେଉଛନ୍ତି ମୁଁ ବୁଝିପାରୁ ନାହିଁ। ଯେମିତି ସୂର୍ଯ୍ୟ ବୋଲି ଧର୍ମର ପଡ଼ୁଛି ଆପଣଙ୍କର ମୂଳ ଭାଷ୍ୟ ବା ମୂଳ ଯେଉଁ ସୂତ୍ର, କିନ୍ତୁ ତାକୁ ଯେଉଁ ଭାଷ୍ୟ ଦେଉଛନ୍ତି ମେଘ ଭଳି ଆଡ଼ୁ ଆଡ଼ୁ କରି ଦେଉଛି। ଏଇଟା ଶୁଣିକି ସାରଙ୍କଠା ସହିତ ଆଶ୍ଚର୍ଯ୍ୟ ହେଇଗଲେ। ଆମେ ଯଦି ଖାଲି ଶ୍ଳୋକ କହିବା, ଆମେ ଶ୍ଳୋକ କହୁଛୁ ବୋଲି ସମସ୍ତେ ଆମ ଉପରେ ଅସନ୍ତୁଷ୍ଟ, କାହିଁକି ତମେ ଶ୍ଳୋକ କହୁଛ? ଶ୍ଳୋକ କହିକି ତାର ଓଡ଼ିଆ କହିକିରି ମଧ୍ୟ ସମସ୍ତେ ଆମ ଅସନ୍ତୁଷ୍ଟ, ଖାଲି ଯଦି ଶ୍ଳୋକ କୁହାଯିବ କ'ଣ କିଏ ବୁଝିବ? ତମେ ବାଡ଼େଇବ ସେଇଭଳି ଭାବରେ ଇଏ ଶ୍ଳୋକ କହିକିରି ଭାଷ୍ୟ ଦେଲେ, ଭାଷ୍ୟ ଦେଲେ ମାନେ ଶ୍ଳୋକଟି ବୁଝିବା ପାଇଁ ଭାଷ୍ୟ ଦିଆଯାଉଛି। କିନ୍ତୁ ଏଭଳି ଭାବରେ ମହାପ୍ରଭୁ କହିଲେ ବା ଯେଉଁ ବରା ମହାପ୍ରଭୁ କହିଲେ ଶୁଣିକିରି ସାରଙ୍କଠାରେ ଆଚର୍ଯ୍ୟ ହେଇଗଲେ, କହିଲେ ସଂସ୍କୃତ ବୁଝିବା ପାଇଁ ଆମେ ତାକୁ କ'ଣ ସରଳୀକରଣ କରିକି ଭାଷ୍ୟ କରୁଛୁ, ଆପଣ ମୂଳ ଶ୍ଳୋକ ବୁଝୁଛନ୍ତି ଏଇଟା ବୁଝିପାରୁନାହାନ୍ତି, ଆଶ୍ଚର୍ଯ୍ୟ ହେଇଗଲେ। ଏସବୁ ଆଲୋଚନା ହେବ, ଆମେ ସବୁ ଶୁଣିବା, ଆମର କିଛି ଦିନ ରହିଛି ଆମେ ସେଇଟା କହିବା। ତେଣୁ ଏଇଭଳି ଭାବରେ ଆମର କଥା କେଉଁଠି ବିଶ୍ରାମ ଦେବା। ଜୟ ଚୈତନ୍ୟ ଚରିତାନନ୍ଦ କି, ଜୟ ଶ୍ରୀ ଗୋପାଳ କି, ଜୟ ଶ୍ରୀ ଗୁରୁଦେବ କି, ସ୍ୱାମୀ ସର୍ବଚନ୍ଦ୍ର କି, ଗୋପାଳ।